नमस्कार, ये एडवेंटिस्ट वर्ल्ड रेडियो ओडिया सेवा कार्यक्रम जीवनधारा। मु स्वप्ना प्रेम भरारे ओडिया सेवा जीवनधारा कार्यक्रम को स्वागत करुचि। प्रिय बंधु, आसंतु आजिर 30 मिनिट्र कार्यक्रम विषयरे जानिबा। प्रथमरे सुनिबा भक्तिमय गीत, यहापरे सुनिबा पिलामानकर आत्मीय कहानी ओ परिशेषरे पवित्र शास्त्ररु परमेश्वरंकर आध्यात्मिक वाक्य सुनिबा। आसंतु पिलामानकर आत्मीय कहानी सुनिबा पूर्वे सुनिबा गोटिए भक्तिमय गीत।
আজির দিনটি তুম করুণারু আনন্দে যাইছি বিতি, সন্ধ্যা নইছি তুম পদে প্রভু ঢাড়ে নই বেদ স্তুতি। আজির দিনটি তুম করুণারু আনন্দে যাইছি বিতি, সন্ধ্যা নইছি তুম পদে প্রভু ঢালে নই বেদ স্তুতি। আজির দিনটি তুম করুণারু আনন্দে যাইছি বিতি, আনন্দে যাইছি বিতি। বিপদর ভয় গুঞ্জিব, বাধা বিপদর ভয় দিলে তুম দয়া দৃষ্টি। আজির দিনটি তুম করুণারু আনন্দে যাইছি বিতি, আনন্দে যাইছি বিতি। দেখিবি আগামী দিন সূর্যোদয়র প্রথম রঙ হরিদেব স্পন্দন, তুমরি আশিষে পাহিব রাতি দেখিবি আগামী দিন সূর্যোদয়র প্রথম রঙ হরিদেব স্পন্দন। উৎসাহ নেই আগেইবি পুণি, উৎসাহ নেই আগেইবি পুণি, তুম মধু নাম জপি। আজি আজির দিনটি তুম করুণারু আনন্দে যাইছি বিতি সন্ধ্যা নইছি তুম পদে প্রভু ঢালে নই বেদ স্তুতি আজির দিনটি তুম করুণারু আনন্দে যাইছি বিতি সন্ধ্যা নইছি তুম পদে প্রভু ঢালে নই বেদ স্তুতি ঢালে নই বেদ স্তুতি ঢালে নই বেদ স্তুতি।
শ্রোতা, এই ভক্তিময় গীত আপনার কেমিতি লাগিলা? চালন্তু এবে শুনিবা পিলামানকর কাহানি।
নমস্কার পিলামানে, মো তুমমানকু স্বাগত করুছি। পিলামানে চালন্তু আজি আমে মানে আউ গটিয়ে সৌন্দর্য কাহানি শুনিবা। আজির কাহানি হউছি গধবর ঋতুরাজ কথা, বা দ্য স্টোরি অফ ঋতুরাজ। মূল্যবন্ত রাজ্যর রাজা দেবেন্দ্র প্রজামানঙ্ক ভল মন্দ বুঝিবা পাই চিন্তা কলে। সেতেবেলে রাজা দেবেন্দ্র যুবক ও অবিবাহিত থিবারু যথেষ্ট সাহসী ও সন্দেহী থিলে। রাজকর্মচারী তথা মন্ত্রী সেনাপতি মানঙ্কু সহজরে বিশ্বাস করি পারুনথিলে। দিনে সে ছন্ন বেশ ধারণ করি এক দ্রুতগামী অশ্ব আরোহণ করি বাহারি পড়িলে। তেনু সে প্রজামানঙ্কর দুঃখ সুখ নিজে জানিবা পাই এপরি পদক্ষেপ নেলে। রাজা কিছু দূর যা পরে এক গ্রামরে পৌঁছিলে। দেখিলে জনে গরিব প্রজা ঘরে বিবাহ উৎসব চালিছি, খিয়া পিয়া চালিছি। শুভ বিবাহ উৎসব অনুষ্ঠিত হেউথিবারু লোকে আনন্দরে মাতি যাইছন্তি। রাজা অশ্বরু অবতরণ করি সেঠারে ঠিয়া হেলে। সে ছন্ন বেশরে থিবারু জনে বৃদ্ধ তাঙ্কু পরিচয় মাগিলে। রাজা কহিলে, মু জনে পরদেশী, ব্যবসায়ী করিবাকু আসিথিলি, রাতি হই যাইছি। এঠারে তো বিবাহ পর্ব চালিছি, এইঠারে রাত্রি কটাই প্রত্যুষ্পরে পুনি মোর যাত্রা আরম্ভ করিবি। লোকে চন্ন বেশী রাজাঙ্কু কথা শুনি খুশি হেলে, বসিবাকু আসন দেলে। কন্যা পিতা আসি হাত যোড়ি চন্ন বেশী রাজাঙ্কু অনুরোধ কলে, আপন মোর অতিথি, সৌভাগ্য যে বিনা নিমন্ত্রণরে আপন মো দ্বাররে পদরজ পকাই অছন্তি। অতিত সাক্ষাৎ ভগবান অটন্তি, আপন মোর অতিথ্য গ্রহণ করি মতে কৃতার্থ করন্তু। ঝিও জোয়াইকু আশীর্বাদ করন্তু, আসন্তু মহাশয় ভোজন গ্রহণ করন্তু। রাজা প্রজাটির এপরি ব্যবহার ও আদর সম্মান পাই খুশি হেলে। ভাবিলে প্রজা জনত দরিদ্র হেলে মধ্য মহত ও বিবেকী। হে তাঙ্কু প্রশ্ন কলে, মু জনে পরদেশী, মোর জাতি গ্রুত ন জানে, পরিচয় ন পাই আপন মতে আপনকর ভাবুছন্তি কিপরি? প্রজা জনক উত্তর দেলে, আপন মনুষ্য, আপন ভগবানকর সন্তান, এতিকি পরিচয় হি যথেষ্ট। আপন কেবল মোর অতিথি নুহন্তি, আপন আম রাজ্য ও রাজক্র মধ্য অতিথি। আপনকর চর্চা না কলে মোর রাজঙ্কর ধর্ম নষ্ট হেব, কারণ প্রজাকর ধর্ম অধর্ম রাজক্র। প্রজা সৎকর্ম কলে রাজঙ্কর মঙ্গল হুয়ে, প্রজা পুণ্য কলে রাজঙ্কর বল জীব বৃদ্ধি হুয়ে। রাজা প্রশ্ন কলে, আপন জনে গরিব প্রজা, আপনক ঘর দ্বার ও পরিস্থিতি দেখি মু জানি পারিছি, আপন জনে ধন হীন সাধারণ মনুষ্য, এতে দুঃখরে থিলে মধ্য আপন রাজঙ্কর মঙ্গল পাই খুব ব্রজ্ঞ ও ব্যস্ত। কহিপারিবে কি রাজঙ্কর প্রতি আপনকর এতে ভক্তি কাহিকি? প্রজা জনক উত্তর দেলে, রাজা আমর ভগবান, সে আমর রক্ষাকর্তা, সে আমর আবশ্যক ভরসা গৌরব। রাজ্যরে মো পরি অনেক দরিদ্র অছন্তি, রাজা তো ସମସ୍ତଙ୍କୁ ଧନୀ କରିପାରିବେ ନାହିଁ। ଧନୀ ଦରିଦ୍ରମାନଙ୍କୁ ତ ନେଇ ସଂସାର ମୁଁ ମୋ କର୍ମଫଳ ଭୋଗ କରୁଅଛି। ରାଜା ମୋର ଦରିଦ୍ରତା ପାଇଁ ଦାୟୀ ହେବେ କାହିଁକି? ଛନ୍ନବେଶୀ ରାଜା ଦେବେନ୍ଦ୍ର ପ୍ରଜାର କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଓ ତାର ଆତିଥ୍ୟ ଗ୍ରହଣ କରିବାକୁ ସମ୍ମତି ହେଲେ। ପ୍ରଜାଠାରୁ ଆଦେଶ ପାଇ ତାର ମଙ୍ଗଳା କନ୍ୟା ପାଣି ଆଣି ରାଜାଙ୍କର ପାଦ ଧୋଇଦେଲା। ପାଦ ତଳେ ମଥା ମାରି ପ୍ରଣାମ କଲା। ପ୍ରଜାଜନକ ହାତ ଯୋଡ଼ି କହିଲା, ଏ ମୋର କନ୍ୟା ରାଜଲକ୍ଷ୍ମୀ, ଆଜି ଏହାର ବାହାଘର। ବିବାହ ଦେବୀକୁ ଯିବା ପୂର୍ବରୁ ଆପଣଙ୍କ ପାଦ ଧୋଇ ଦେଉଛି। ମୋ ଝିଅ ପାଇଁ ଏହା ହିଁ ଏକ ପରମ ସୌଭାଗ୍ୟ। ରାଜା ଦେବେନ୍ଦ୍ର ଖୁସି ହେଲେ, ମନେ ମନେ ରାଜଲକ୍ଷ୍ମୀର ପିତାଙ୍କୁ ତାରିଫ କଲେ। ସତରେ ବାପା ଯେମିତି ନୀତିବାନ, ସରଳ, ଭଦ୍ର ଓ ଜ୍ଞାନୀ, ଝିଅ ଠିକ୍ ସେହିପରି ସୁନ୍ଦରୀ, ଗୁଣବତୀ ଓ ସୁଲକ୍ଷଣୀ। ରାଜା ଭୋଜନ ପର୍ବ ଶେଷ କରି ବିଶ୍ରାମ ନେଲେ। ଆରମ୍ଭ ହେଲା ବିବାହ ପର୍ବ। କିଛି ସମୟ ପରେ ବେଦୀରୁ ଉଠିପଡ଼ି ବର ପାତ୍ର ଜନକ ବୁନ୍ଧ ଆରମ୍ଭ କରିଦେଲେ। ସେ ଦାବି କଲା ଯୌତୁକ ସହ 100 ସ୍ୱର୍ଣ୍ଣ ମୁଦ୍ରା। ରାଜଲକ୍ଷ୍ମୀର ପିତା ହାତ ଯୋଡ଼ି କାକୁଡ଼ି ମିନତି କରି ନିଜର ଅକ୍ଷମତା ପ୍ରକାଶ କଲେ। ବର ପାତ୍ର ପାଟି ତୁଣ୍ଡ କରି ତାକୁ ଭର୍ଜନା କଲା। ଦାବି ମୁତାବତ ଯୌତୁକ ଓ ସ୍ୱର୍ଣ୍ଣ ମୁଦ୍ରା ନ ପାଇଲେ ରାଜଲକ୍ଷ୍ମୀଙ୍କୁ ବିବାହ କରିବ ନାହିଁ ବୋଲି ରୋକଠୋକ୍ ମନା କରିଦେଲା। ରାଜଲକ୍ଷ୍ମୀ ପିତା ଦୁଃଖରେ କାନ୍ଦିବାକୁ ଲାଗିଲେ। ଦେବୀ ଉପରେ ରାଜଲକ୍ଷ୍ମୀ ଶୋକ କରିଲେ ସରିବ ନାହିଁ। ଗରିବ ହୋଇଥିବାରୁ ସିନା ପିତା ଗୋଟିଏ ନିଜ ଲୋଭୀ ଯୁବକର ପାଦ ତଳେ ପଡ଼ୁଛନ୍ତି। ହାଏ ଭଗବାନ, କାହିଁକି ଅଭାଗିନୀ ଜନନୀ କୋଠରେ ମୋତେ ସୃଷ୍ଟି କଲ? ଯେଉଁ ଦୁନିଆରେ ଯୌତୁକ ନୀତିକିରେ ନାରୀ ରତ୍ନକୁ ଓଜନ କରାଯାଉଛି, ସେପରି ନର୍କକୁ ମୋତେ ପଠାଇ ଦେଇଛ କାହିଁକି? ଏହିପରି ଚିନ୍ତାରେ ରୂପସୀ କନ୍ୟା ରାଜଲକ୍ଷ୍ମୀ ଓଢ଼ଣା ତଳୁ ଅଶ୍ରୁ ବର୍ଷଣ କରିବାକୁ ଲାଗିଲା। ପିଲାମାନେ, ଏହାର ପରବର୍ତ୍ତୀ କାହାଣୀ ଆମେମାନେ ଆଉ ପରଦିନରେ ଶୁଣିବା। ଈଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ପିଲାମାନେ, କାହାଣୀ ଭଲ ଲାଗିଲା ତ? ଶୁଣିବା ଗୋଟିଏ ଭକ୍ତିମୟ ଗୀତ। ଶ୍ରୋତା, ଏହି ଭକ୍ତିମୟ ଗୀତ ଆପଣଙ୍କୁ କେମିତି ଲାଗିଲା? ତାହେଲେ ବର୍ତ୍ତମାନ ପବିତ୍ର ଶାସ୍ତ୍ରରୁ ଶୁଣିବା ପରମେଶ୍ୱରଙ୍କର ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱରଙ୍କର ମଧୁର ନାମରେ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଅଛି। ସେହି ଦୟାମୟ ପ୍ରେମର ସାଗର, ତାହାଙ୍କ ଅସୀମ ପ୍ରେମ ଓ ତାହାଙ୍କ ଅଗଣ୍ୟ ଆଶିଷରେ ଭରାଇ ଦିଅନ୍ତୁ ଆପଣଙ୍କୁ ଓ ଆପଣଙ୍କର ପରିବାରଙ୍କୁ। ସେହି ପରମେଶ୍ୱର ଆଶୀର୍ବାଦ କରନ୍ତୁ। ପ୍ରିୟ ଶ୍ରୋତା, ଆଜିର ଆଲୋଚନା ମୁଁ ଆଶା କରିପାରିବି କି ମୋ ମୃତ୍ୟୁ ପରେ, ଏହା ଗଭୀରସ୍ଥ ଜାଣିବା ପୂର୍ବେ ଚାଲନ୍ତୁ ପଢ଼ିବା ପବିତ୍ର ଶାସ୍ତ୍ରରୁ ଏକ ସୌନ୍ଦର୍ଯ୍ୟ ଈଶ୍ୱରଙ୍କ ବାକ୍ୟ, ଜହନ 3:16। ହଁ, ପରମେଶ୍ୱର ଏ ପୃଥିବୀକୁ ଏଡ଼େ ପ୍ରେମ କଲେ ଯେ ସେ ତାହାଙ୍କ ଏକମାତ୍ର ପୁତ୍ରଙ୍କୁ ଦାନ କଲେ। ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ଦାନ କଲେ ଯେପରି ତାହାଙ୍କ ପୁତ୍ରଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ବିନାଶ ହେବେ ନାହିଁ କିନ୍ତୁ ଅନନ୍ତ ଜୀବନ ପାଇବେ। ପ୍ରିୟ ଶ୍ରୋତା, ପବିତ୍ର ଶାସ୍ତ୍ର କହେ ଯେ ଯୀଶୁ ଏହି ପୃଥିବୀରେ ମାନବ ସ୍ୱରୂପେ ଜନ୍ମ କରିଥିଲେ ଓ ମାନବ ପାଇଁ ହିଁ ଜନ୍ମ ହେଲେ। ଯୀଶୁଖ୍ରୀଷ୍ଟଙ୍କ ମା ଥିଲେ ମରିୟମ। ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଏହିଭଳି ହୋଇଥିଲା, ମରିୟମଙ୍କ ଜୋସେଫଙ୍କ ସହିତ ବିବାହ ସ୍ଥିର ହୋଇଥିଲା। କିନ୍ତୁ ବିବାହ ପୂର୍ବରୁ ଜଣାପଡ଼ିଲା ଯେ ମରିୟମ ପବିତ୍ର ଆତ୍ମାଙ୍କ ଶକ୍ତି ବଳରେ ଗର୍ଭବତୀ ହୋଇଅଛନ୍ତି, କିନ୍ତୁ ତାହାଙ୍କର ଭାବିପତି ଯୋସେଫ ଜଣେ ଧାର୍ମିକ ଲୋକ ଥିଲେ। ଲୋକମାନଙ୍କ ଆଗରେ ମରିୟମକୁ ଅପମାନ କରିବା ସେ ଚାହୁଁନଥିଲେ। ସେ ତାହାଙ୍କୁ ଛାଡ଼ପତ୍ର ଦେବା ପାଇଁ ଗୋପନରେ ଯୋଜନା କଲା। କିନ୍ତୁ ଯୋସେଫ ଯେତେବେଳେ ଏ କଥା ଭାବୁଥିଲେ, ସେତେବେଳେ ସ୍ୱପ୍ନରେ ଦର୍ଶନ ପାଇଲେ। ପ୍ରଭୁଙ୍କର ଜଣେ ଦୂତ ତାହାଙ୍କ ପାଖକୁ ଆସି କହିଲେ, ହେ ଦାଉଦଙ୍କ ସନ୍ତାନ ଯୋସେଫ, ତୁମ୍ଭେ ମରିୟମକୁ ଆପଣା ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାହାଙ୍କ ଗର୍ଭରେ ଥିବା ଶିଶୁଟି ପବିତ୍ର ଆତ୍ମାଙ୍କର ମରିୟମ ପୁତ୍ର ସନ୍ତାନଟିଏ ଜନ୍ମ ଦେବେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ, କାରଣ ସେ ନିଜ ଲୋକମାନଙ୍କୁ ସେମାନଙ୍କ ପାପରୁ ରକ୍ଷା କରିବେ। ଭବିଷ୍ୟତ ବକ୍ତାଙ୍କ ମାଧ୍ୟମରେ ପ୍ରଭୁ ଯାହା କହିଥିଲେ ତାହା ସଫଳ କରିବା ନିମନ୍ତେ ଏହା ଘଟିଲା। ଜଣେ କୁମାରୀ କନ୍ୟା ଗର୍ଭବତୀ ହୋଇ ପୁତ୍ର ସନ୍ତାନଟିଏ ଜନ୍ମ ଦେବ। ଲୋକେ ତାହାଙ୍କ ନାମ ଇମାନୁଏଲ ଦେବେ, ଅର୍ଥ ଇମାନୁଏଲ ମାନେ ପରମେଶ୍ୱର ଆମ୍ଭ ସହିତ ଅଛନ୍ତି। ପ୍ରିୟ ଶ୍ରୋତା, ଆପଣ ଅନନ୍ତ ଜୀବନ ପାଇଛନ୍ତି ବୋଲି ଏବଂ ଆପଣ ମଲା ପରେ ସ୍ୱର୍ଗକୁ ଯିବେ ବୋଲି ନିଶ୍ଚିତ ଅଟନ୍ତି କି? ଆପଣ ଏ ବିଷୟରେ ନିଶ୍ଚିତ ହେବା ପରମେଶ୍ୱର ଚାହାନ୍ତି। ବାଇବଲ କୁହେ, ଈଶ୍ୱରଙ୍କ ପୁତ୍ରଙ୍କ ନାମରେ ବିଶ୍ୱାସ କରୁଅଛ ଯେ ତୁମେମାନେ ଯେପରି ଜାଣ ଯେ ତୁମେମାନେ ଅନନ୍ତ ଜୀବନ ପାଇଅଛ। ଏଥିନିମନ୍ତେ ମୁଁ ତୁମମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି। ଧରନ୍ତୁ ବର୍ତ୍ତମାନ ଆପଣ ଈଶ୍ୱରଙ୍କ ସମ୍ମୁଖରେ ଠିଆ ହୋଇଛନ୍ତି ଓ ସେ ଆପଣଙ୍କୁ ପଚାରୁଛନ୍ତି, ମୁଁ କାହିଁକି ତୁମକୁ ସ୍ୱର୍ଗକୁ ନେବି? ଆପଣ କ'ଣ କହିଥାନ୍ତେ? କ'ଣ ଉତ୍ତର ଦେବାକୁ ହେବ ତାହା ଆପଣ ଜାଣିନ ପାରନ୍ତି। ଆପଣ ଯାହା ଜାଣିବାର ଆବଶ୍ୟକତା ଅଛି ତାହା ହେଉଛି, ଈଶ୍ୱର ଆମକୁ ପ୍ରେମ କରନ୍ତି ଓ ଆମେ ଅନନ୍ତକାଳ କେଉଁଠି ବିତାଇବା ତାହା ନିଶ୍ଚିତ ଜାଣିବା ନିମନ୍ତେ ଏକ ମାର୍ଗ ପ୍ରଦାନ କରିଛନ୍ତି। ବାଇବଲ ଏହିପରି ଭାବରେ ଏହାକୁ ପ୍ରକାଶ କରେ, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଆଦିତ୍ୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ପ୍ରିୟ ଶ୍ରୋତା, ଯେଉଁ ସମସ୍ୟା ଆମକୁ ସ୍ୱର୍ଗରୁ ଦୂରେଇ ରଖୁଛି, ଆମେ ପ୍ରଥମେ ସେହି ସମସ୍ୟା ବିଷୟରେ ବୁଝିବାକୁ ପଡ଼ିବ। ସମସ୍ୟାଟି ଏହା ଅଟେ, ଆମ ପାପପୂର୍ଣ୍ଣ ପ୍ରକୃତି ଆମକୁ ଈଶ୍ୱରଙ୍କ ସହ ସମ୍ପର୍କ ସ୍ଥାପନ କରିବା ନିମନ୍ତେ ଦିଏ ନାହିଁ। ଆମେ ପ୍ରକୃତି ଦ୍ୱାରା ଓ ଆମର ମନୋନୟ ଦ୍ୱାରା ପାପୀ ଅଟୁ, କାରଣ ସମସ୍ତେ ପାପ କରିଅଛନ୍ତି ଓ ଈଶ୍ୱରଙ୍କ ଗୌରବହୀତ ହୋଇଅଛନ୍ତି। ସାଧୁ ପାଉଲ ଏହିପରି ରୋମିଓ 3:23 ଲେଖୁଅଛନ୍ତି, ଆମେ ନିଜକୁ ନିଜେ ଉଦ୍ଧାର କରିପାରିବା ନାହିଁ, କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମେମାନେ ପରିତ୍ରାଣ ପାଇଅଛ, ତାହା ତୁମମାନଙ୍କଠାରୁ ହୋଇନାହିଁ, ତାହା ଈଶ୍ୱରଙ୍କ ଦାନ, କ୍ରିୟାକର୍ମରୁ ନୁହେଁ ଯେପରି କେହି ଦର୍ପଣ କରେ। ଆମେମାନେ ଏପିସିଓ 2:8-9 ଯଦି ପଢ଼ିବା, ଏଠି ଏହିପରି ଲେଖା ଅଛି, ତୁମ୍ଭେ ସେହି ଅନୁଗ୍ରହ ତୁମ୍ଭର ବିଶ୍ୱାସ ବଳରେ ପାଇଛ, ତୁମ୍ଭେ ନିଜକୁ ଉଦ୍ଧାର କରି ନାହଁ, ବରଂ ଏହା ତୁମ୍ଭ ପ୍ରତି ପରମେଶ୍ୱରଙ୍କ ଦାନ, ତୁମ୍ଭେ ନିଜ କର୍ମ ଦ୍ୱାରା ଉଦ୍ଧାର ପାଇ ନାହଁ, ଯେପରି କୌଣସି ଲୋକ ଆପେ ଉଦ୍ଧାର ପାଇଅଛି ବୋଲି ଗର୍ଭଣ କରୁ। ଆମେ ମୃତ୍ୟୁ ଓ ନରକର ଯୋଗ୍ୟ ଅଟୁ, କାରଣ ପାପର ବେତନ ମୃତ୍ୟୁ, ରୋମିଓ 6:23। ପାପର ସ୍ୱାଭାବିକ ପରିଣତି ମୃତ୍ୟୁ, କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ତାହାଙ୍କ ଲୋକମାନଙ୍କୁ ଅନନ୍ତ ଜୀବନ ଦିଅନ୍ତି। ପ୍ରିୟ ଶ୍ରୋତା, ଈଶ୍ୱର ପବିତ୍ର ଓ ନ୍ୟାୟବାନ ଅଟନ୍ତି, ଓ ସେ ପାପକୁ ନିହାତି ଦଣ୍ଡ ଦେବାକୁ ପଡ଼ିବ, ତଥାପି ସେ ଆମକୁ ପ୍ରେମ କରନ୍ତି ଓ ଆମ ପାପର କ୍ଷମା ପ୍ରଦାନ କଲେ। ଯୀଶୁ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ, ଜହନ 14:6। ଯୀଶୁ ଉତ୍ତର ଦେଲେ, ମୁଁ ପଥ, ମୁଁ ସତ୍ୟ ଓ ଜୀବନ, ପରମ ପିତାଙ୍କ ପାଖକୁ ଯିବା ପାଇଁ ମୁଁ ହେଉଛି ଏକମାତ୍ର ପଥ। ଯୀଶୁ ଆମମାନଙ୍କ ନିମନ୍ତେ କୃଷରେ ମୃତ୍ୟୁଭୋଗ କଲେ, କାରଣ ଆମମାନଙ୍କୁ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟୀୟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ, ପ୍ରଥମ ପିତର 3:18। ଯୀଶୁ ମୃତ୍ୟୁମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହୋଇଥିଲେ। ସେହି ଯୀଶୁ ଆମମାନଙ୍କ ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି ଆମ୍ଭେମାନେ ଧାର୍ମିକ ଗଣିତ ହେବା ନିମନ୍ତେ ଉଦ୍ଦୀପିତ ହେଲେ, ରୋମିଓ 4:25। ପ୍ରିୟ ଶ୍ରୋତା, ତେବେ ଆସନ୍ତୁ ଆମ ମୂଳ ପ୍ରଶ୍ନକୁ ଫେରିଯିବା, ମୁଁ କିପରି ନିଶ୍ଚିତ ଜାଣିପାରିବି ଯେ ମୁଁ ମଲା ପରେ ସ୍ୱର୍ଗକୁ ଯିବି? ଉତ୍ତରଟି ଏହା, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କର ଓ ତୁମେ ପରିତ୍ରାଣ ପାଇବ, ଯେପରିକି ସାଧୁ ପାଉଲ କହୁଅଛନ୍ତି ପ୍ରେରିତ 16:31। ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ, ଜହନ 1:12। ଆପଣ ଅନନ୍ତ ଜୀବନ ଏକ ମୁକ୍ତ ଉପହାର ଭାବରେ ପାଇବେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆପଣ ଏହି କ୍ଷଣି ଏକ ପୂର୍ଣ୍ଣ ଓ ଅର୍ଥପୂର୍ଣ୍ଣ ଜୀବନ କାଟିପାରିବେ। ଯୀଶୁ କହିଲେ, ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି, ଏଥିନିମନ୍ତେ ମୁଁ ଆସିଅଛି। ଜହନ 10:10। ଆପଣ ଯୀଶୁଙ୍କ ସହିତ ଅନନ୍ତକାଳ ବାସ କରିପାରିବେ, ଯେହେତୁ ସେ ପ୍ରତିଜ୍ଞା କରିଛନ୍ତି, ପୁଣି ମୁଁ ଯାଇ ତୁମମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି, ଆଉ ମୁଁ ଯେଉଁ ସ୍ଥାନରେ ଥାଏ ତୁମେମାନେ ମଧ୍ୟ ଯେପରି ସେପରି ସ୍ଥାନରେ ରହିପାରିବ, ସେଥିନିମନ୍ତେ ତୁମମାନଙ୍କ ଆପଣା ନିକଟକୁ ଘେଣିଯିବି। ଜହନ 14:3। ପ୍ରିୟ ଶ୍ରୋତା, ଯଦି ଆପଣ ଯୀଶୁଖ୍ରୀଷ୍ଟଙ୍କ ଉଦ୍ଧାରକର୍ତ୍ତା ଭାବରେ ଗ୍ରହଣ କରିବାକୁ ଓ ଈଶ୍ୱରଙ୍କଠାରେ କ୍ଷମା ପାଇବା ନିମନ୍ତେ ଚାହାନ୍ତି କି, ତେବେ କେବଳ ଖ୍ରୀଷ୍ଟଙ୍କଠାରେ ଆପଣ ଭରସା ରଖିଲେ ହିଁ ଏହା ଆପଣଙ୍କୁ ପାପରୁ ଉଦ୍ଧାର କରିବ। ଏହି କେବଳ ଈଶ୍ୱରଙ୍କଠାରେ ଆପଣଙ୍କ ବିଶ୍ୱାସ ଥିବା ବିଷୟଟି ତାଙ୍କୁ ପ୍ରକାଶ କରିବ, ପୁଣି ଆପଣଙ୍କୁ ପରିତ୍ରାଣ ଯୋଗାଇବା ନିମନ୍ତେ ତାଙ୍କୁ ଧନ୍ୟବାଦ ଦେବାର ଏକ ପଦ୍ଧତି ଅଟେ। ପ୍ରିୟ ଶ୍ରୋତା, ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କ ପାଇଁ ସେହି କୃଶରେ ହତ ହେଲେ, ଯେପରିକି ଆମ୍ଭେମାନେ ସମସ୍ତେ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବୁ। ପ୍ରିୟ ଶ୍ରୋତା, କ'ଣ ସେହି ଅନନ୍ତ ଜୀବନ ପ୍ରାପ୍ତ ହେବା ନିମନ୍ତେ ଆପଣ ଚାହୁଁଛନ୍ତି କି? ତାହେଲେ ଏହା ହେଉଛି ଠିକ୍ ସମୟ। ଚାଲନ୍ତୁ ସେହି ସଦାପ୍ରଭୁଙ୍କଠାରେ ଆମେ ପ୍ରାର୍ଥନା କରିବା। ଆହେ ଆମମାନଙ୍କ ଈଶ୍ୱର, ଆମେ ଜାଣୁ ଯେ ଆମେ ଆପଣଙ୍କ ବିରୁଦ୍ଧରେ ପାପ କରିଅଛୁ ଏବଂ ଦଣ୍ଡ ପାଇବାର ଯୋଗ୍ୟ ଅଟୁ, କିନ୍ତୁ ଆମେ ଯେଉଁ ଦଣ୍ଡ ପାଇଥିବା ଥିଲା ମୋ ଯୀଶୁ ବା ଆମମାନଙ୍କ ଯୀଶୁ ସେହି ଦଣ୍ଡ ନେଲେ, ଯେପରିକି ଆମ୍ଭେ ତୁମ୍ଭଠାରେ ବିଶ୍ୱାସ କରିବା ଦ୍ୱାରା ଆମର ପାପ ସବୁ କ୍ଷମା ହୋଇପାରିବ। ପରମେଶ୍ୱର, ପରିତ୍ରାଣ ନିମନ୍ତେ ଆମ୍ଭେ ଆପଣଙ୍କଠାରେ ଆମ୍ଭର ବିଶ୍ୱାସ ସ୍ଥାପନ କରୁଅଛୁ। ଅନନ୍ତ ଜୀବନର ଦାନ ଯେ ଆପଣଙ୍କ ଆଚର୍ଯ୍ୟ ଅନୁଗ୍ରହ ଓ କ୍ଷମାଶୀଳତା, ସେଥି ଯୋଗୁଁ ଆପଣଙ୍କୁ ଧନ୍ୟବାଦ ଦେଉଅଛୁ। ଆମେନ୍।
ଶ୍ରୋତା, ଆମେ ଆଶା କରୁଛୁ ଯେ ପ୍ରଭୁଙ୍କର ବାକ୍ୟ ଆପଣଙ୍କୁ ଆଶିଷରେ ପରିପୂର୍ଣ୍ଣ କରିଅଛି। ଆହୁରି ଅଧିକ ଜାଣିବା ପାଇଁ ଓ ଆପଣଙ୍କର ମନ୍ତବ୍ୟ ଏହି ଠିକଣାରେ ଆମ ପାଖକୁ ଲେଖନ୍ତୁ। ଆମର ଠିକଣା ଆଡ଼ଭେଣ୍ଟିଷ୍ଟ ୱାର୍ଲ୍ଡ ରେଡ଼ିଓ, ପୋଷ୍ଟବକ୍ସ ନମ୍ବର 1446, ସାଲିସବରୀ ପାର୍କ, ପୁନା, ମହାରାଷ୍ଟ୍ର, ଇଣ୍ଡିଆ, ପିନ୍କୋଡ଼୍ 411037। ଫୋନ୍ ନମ୍ବର 2424143। ଆଶା କରୁଛି ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରିବେ। ନମସ୍କାର।